ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି। ସକାଳ 8ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ। 21ଟି ରାଜ୍ୟ ଓ 4ଟି କେନ୍ଦ୍ରଶାସିତ ଅଞ୍ଚଳର 102ଟି ଆସନରେ ଭୋଟ୍ ନିଆଯିବ। ଏଥିସହିତ ଅରୁଣାଚଳ ପ୍ରଦେଶର 60ଟି ଆସନ ଓ ସିକ୍କିମ୍ର 32ଟି ବିଧାନସଭା ଆସନ ନିମନ୍ତେ ମଧ୍ୟ ଭୋଟ୍ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ 1,87,000 ଭୋଟ୍ଦାନ କେନ୍ଦ୍ରରେ ମୋଟ 16,63,00,000 ମତଦାତା ଆଜି ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ରାଜ୍ୟରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଗତକାଲିଠାରୁ ଆରମ୍ଭ ହୋଇଛି। ଗତକାଲି 5 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ସି ଭିଜିଲ୍ ଆପ୍ରେ ଜନସାଧାରଣଙ୍କ ପକ୍ଷରୁ ଅଧିକ ଅଭିଯୋଗ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଆପ୍ ଜରିଆରେ ରାଜ୍ୟ ନିର୍ବାଚନ କମିଶନ 3,863 ଅଭିଯୋଗ ପାଇଛନ୍ତି। ସେଥିମଧ୍ୟରୁ 3,854 ଅଭିଯୋଗର ସମାଧାନ କରାଯାଇଛି। 100 ମିନିଟ୍ରେ 3,099 ଅଭିଯୋଗର ସମାଧାନ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ମାର୍ଚ୍ଚ ମାସ 1 ତାରିଖରୁ ଚଳିତ ମାସ 17 ତାରିଖ ସୁଦ୍ଧା ମୋଟ 118,56,00,000 ମୂଲ୍ୟର ମାଦକଦ୍ରବ୍ୟ, ସୁନା, ନଗଦ ଟଙ୍କା ଆଦି ଜବତ କରାଯାଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିଂ କର୍ମଚାରୀ ଯଦି କାର୍ଯ୍ୟରତ ସମୟରେ ଅସୁସ୍ଥ ହୁଅନ୍ତି, ଆବଶ୍ୟକ ପଡ଼ିଲେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଏୟାର ଆମ୍ଭୁଲାନ୍ସ ଜରିଆରେ ନିଆଯାଇ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ପୋଲିଂ କର୍ମଚାରୀଙ୍କୁ କ୍ୟାସ୍ଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ଟଙ୍କା ଜମା ଉଠାଣ କ୍ଷେତ୍ରରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଜାରି କରାଯାଇଥିବା ନୂଆ ବିଜ୍ଞପ୍ତି ଅନୁସାରେ ସ୍ୱାସ୍ଥ୍ୟଗତ କାରଣରୁ ଜଣେ କର୍ମଚାରୀ ସ୍ୱୟଂକ୍ରିୟ ଉଠାଣ ଜରିଆରେ 1,00,000 ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ। ପୂର୍ବରୁ ଏହି ଉଠାଣ ପରିମାଣ 50,000 ଟଙ୍କା ଥିଲା। ଏହି ବ୍ୟବସ୍ଥା ଚଳିତ ମାସ 10 ତାରିଖରୁ କାର୍ଯ୍ୟକାରୀ ହୋଇଛି ବୋଲି କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗିଥିବା ମୋଟ ଜଙ୍ଗଲ ନିଆଁର ପ୍ରାୟ 99% ମନୁଷ୍ୟକୃତ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି। ସୂଚନା ଅନୁସାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟର ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଘଟଣା କମ୍ ରହିଛି। ଚଳିତ ବର୍ଷ ରାଜ୍ୟର ଜଙ୍ଗଲଗୁଡ଼ିକରେ 11,367 ସ୍ଥାନରେ ନିଆଁ ଲାଗିଥିଲା। ଗତକାଲି ରାଜ୍ୟର 87 ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏକ ସପ୍ତାହ ମଧ୍ୟରେ 186 ବଡ଼ ଧରଣର ବନାଗ୍ନି ଘଟିଛି। ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଜୟପୁର ଆଦି ଜିଲ୍ଲାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜଙ୍ଗଲ ନିଆଁ ଲିଭାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ଆଜି ବିଶ୍ୱ ଯକୃତ ଦିବସ। ଯକୃତର ଉପଯୁକ୍ତ ଯତ୍ନ ନେବା ଏବଂ ଏହାର ସମସ୍ୟା ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ଏହି ଦିବସ ପାଳନ କରାଯାଉଛି। ହେପାଟାଇଟ୍ ବି ଏବଂ ସି, ଫ୍ୟାଟି ଲିଭର ଭଳି ସମସ୍ୟାଜନିତ ରୋଗୀ ଭାରତରେ ବହୁ ପରିମାଣରେ ଦେଖାଦେଇଥାନ୍ତି। ସମୟ ଅନୁସାରେ ଉପଯୁକ୍ତ ଚିକିତ୍ସା, ନିୟମିତ ବ୍ୟାୟାମ, ମାଦକଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ଏବଂ ସନ୍ତୁଳିତ ଆହାର ସେବନ ଦ୍ୱାରା ଯକୃତକୁ ସୁସ୍ଥ ରଖାଯାଇପାରିବ। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣାରଥ ଗତକାଲି ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ଶ୍ରୀ ଲିଙ୍ଗରାଜ ମାଉସୀମାଙ୍କ ପୀଠରେ ବିଜେ ହୋଇଛନ୍ତି। ପ୍ରଭୁ ଲିଙ୍ଗରାଜ ସାଙ୍ଗରେ ଭଉଣୀ ରୁକ୍ମିଣୀ ଓ ଦୋଳଗୋବିନ୍ଦଙ୍କୁ ନେଇ ମାଉସୀମାଙ୍କ ଘରେ ଅବସର ବିତାଇବେ। ମା' ପାର୍ବତୀଙ୍କୁ ସାଙ୍ଗରେ ନ ନେଇଥିବାରୁ ଶ୍ରୀ ଲିଙ୍ଗରାଜଙ୍କ ଉପରେ ମା' ପାର୍ବତୀଙ୍କ ରୋଷ ବଢ଼ିଯାଇଛି। ଗତକାଲି ସନ୍ଧ୍ୟାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଖୋଜିଖୋଜି ମା' ପାର୍ବତୀ ରାମେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ଭାଇ ଭଉଣୀଙ୍କୁ ଏକାଠି ଦେଖି ମା' ପାର୍ବତୀ ରାଗିଯାଇଥିଲେ। ଉଭୟ ପକ୍ଷଙ୍କ ସେବାୟତ ବଚନିକା ମାଧ୍ୟମରେ ଏହି ଦେବକଳି ପ୍ରଦର୍ଶନ କରିଥିଲେ। ଫେରିବା ରାସ୍ତାରେ ମା' ପାର୍ବତୀ ରାଗରେ ରୁକୁଣା ରଥର କିଛି ଅଂଶ ଭାଙ୍ଗି ଦେଇଥିଲେ। ଅଶୋକାଷ୍ଟମୀ ତିଥିରେ ଆରମ୍ଭ ହୋଇଥିବା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ଏହି ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ଇଣ୍ଡିଆନ୍ ସୁପର ଲିଗ୍ ଆଇଏସ୍ଏଲ୍ର ପ୍ରଥମ ପ୍ଲେ ଅଫ୍ ମ୍ୟାଚ୍ ଆଜି କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ। ଓଡ଼ିଶା ଏଫ୍ସି ଓ କେରଳ ବ୍ଲାଷ୍ଟର୍ସ ଏଫ୍ସି ମଧ୍ୟରେ ଏହି ମ୍ୟାଚ୍ ରାତି 7:30ରେ ଅନୁଷ୍ଠିତ ହେବ। ଲିଗ୍ ପର୍ଯ୍ୟାୟରେ ଓଡ଼ିଶା ଏଫ୍ସି 22ଟି ମ୍ୟାଚ୍ରୁ 11ଟିରେ ବିଜୟ ଲାଭ କରିଥିବାବେଳେ 6ଟି ଡ୍ର, 5ଟିରେ ପରାଜୟ ସହ 39 ପଏଣ୍ଟ ପାଇଁ ଚତୁର୍ଥ ସ୍ଥାନରେ ରହିଛି। ପାଣିପାଗ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା 45 ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଅଛି। ଆସନ୍ତା 2 ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 2ରୁ 4 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ। ମୟୂରଭଞ୍ଜ, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାଗୁଡ଼ିକର ତାପମାତ୍ରା ବୃଦ୍ଧି ପାଇବାର ଅନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।